ବନ୍ଧୁମାନେ ପଚାରିଲେ, ହଠାତ୍ ବ୍ଲୁ ମୁଡ୍ ପରି ନାମକରଣ କାହିଁକି? ମୁଁ ଭାବି ଭାବି କହିଲି, କାହିଁକି ନା ଦୁଃଖର ରଙ୍ଗ ନୀଳ। ଆଉ ତାପରେ ଟିକେ ଅନୁଚ୍ଚ ସ୍ୱରରେ କହିଲି, ଯେଉଁ ଝିଅ ଏ ଦୁଃଖର କାରଣ ତାର ରଙ୍ଗ ବି ନୀଳ। ମୋର ଇଶତ୍ ନିଶାଗ୍ରସ୍ତ ବନ୍ଧୁ ଇଶତ୍ ପରିହାସ କରି କହିଲେ, କାହିଁକି ସେ କ'ଣ ନୀଳବର୍ଣ୍ଣ ଶୃଗାଳ କି? ମଣିଷ କେମିତି ନୀଳ ହେବ? ମୁଁ କହିଲି, ହୁଏ, ସ୍ୱପ୍ନରେ ହୁଏ। ଆଉ ସେ ସ୍ୱପ୍ନ ଭାଙ୍ଗିଗଲେ ଯେଉଁ ତିକ୍ତ ସକାଳ ଆସେ, ସେତେବେଳେ ରାସ୍ତା ସାରା ଆଉ ଏମିତିକି ମ୍ୟୁନିସିପାଲିଟିର ବଗିଚା ଭିତରେ ବି ମନ ଖରାପର ଫୁଲ ଫୁଟେ। ସେ ଫୁଲ ଦେଖିଛ?
ବଗିଚାରେ ଫୁଟେ ମନ ଖରାପର ଫୁଲ, ଦୁଃଖର ଏଇ ବଗିଚାରେ ଫୁଟେ ମନ ଖରାପର ଫୁଲ। ତୁମେ ଦେଖିଛ କି, ତୁମେ ଛୁଇଁଛ କି ତାକୁ କେବେ? ଏଇ ମୋର ଲୁହ ନଥିବା ଆଖିରେ ଦେଖ ଛବି ଦିଶେ ତାର, ଦୁଃଖର ଏଇ ବଗିଚାରେ ଫୁଟେ ମନ ଖରାପର ଫୁଲ। ଯେବେ କହି ହୁଏ ନାହିଁ କଥା, ଯେବେ ଗାଇ ହୁଏ ନାହିଁ ଗୀତ, ଯେବେ ଫଗୁଣର ଗଲା ବାଟେ ଖୋଲା ଛୁରୀ ପରି ଆସେ ଶୀତ, ଯେବେ ଜୀବାଠୁ ବେଶୀ ମରିବାକୁ ହୁଏ ମନ, ବିଷାଦର ନୀଳ କାଗଜରେ କିଏ ଦେଇଯାଏ ଉପହାର, ଦୁଃଖର ଏଇ ବଗିଚାରେ ଫୁଟେ ମନ ଖରାପର ଫୁଲ। ଆମରି ପୁରୁଣା ଚିଠି ପରି ଚିରି ଚିରି ଯାଏ ଦିନ, ଯେବେ ତୁମରି କାନ୍ଦିଲା ଓଠ ପରି ଦିଶଇ ଦିତିଆ ଜହ୍ନ, ଯେବେ ସୁଖେ ନଈ ଆସେ ପତ୍ର ଛରାର ଋତୁ, ବାଦ ସାଧେ ନିଦ ସ୍ୱପ୍ନରେ ବିତ ମୁହଁ ଦିଶେ ନାହିଁ ତାର ଦୁଃଖର ଏଇ ବଗିଚାରେ ଫୁଟେ ମନ ଖରାପର ଫୁଲ ତୁମେ ଦେଖିଛ କି ତୁମେ ଛୁଇଁଛ କି ତାକୁ କେବେ ଏଇ ମୋର ଲୁହ ନଥିବା ଆଖିରେ ଦେଖ ଛବି ଦିଶେ ତାର ଦୁଃଖର ଏଇ ବଗିଚାରେ ଫୁଟେ ମନ ଖରାପ।